वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्री श्री गौनिताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्णचंद्र श्री श्री लक्ष्मण सिंहदेव श्री श्री सीताराम लक्ष्मण हनुमान मंगल पाद पद्मनिभान प्रणतिवेदन करी श्रील गुरुदेव श्री श्रीमद भक्तिश्वर दामदेव स्वामी महाराज पाद पद्मनिभान प्रणतिवेदन करी इस्कन प्रतिष्ठाचार्य श्री श्रीमद ए सी भक्ति वेदान स्वयं शिल्पाल महाराज पाद पद्मनिभान प्रणतिवेदन करी समस्त साधुगुर वैष्णव तथा उपस्थ वैष्णव स्वजन मातृवृंद प्रणतिवेदन करी अयम श्रीमद भागवत दशम स्कंदर द्वितीय अध्याय कथा आरंभ करवा आम गत काली कथा को देखे विश्राम देते जे भगवान यही भाव आसवापी जो खबर हो गला तेणु वसुदेव पुत्र रूप से छटी पुत्र आसते जो पुत्र को सब हत्या कर कंस ए कंस पूर्वजन्म कालनामी तार पुत्र एम सब अभिशप्त होते तेणु ये सब कथा गत काली कही अंतिम प्रकृत थिले मरीचिंगर पुत्र जे कि ब्रह्मांकर पुत्र जय श्री श्री सीताराम लक्ष्मण एम सब थिले ब्रह्मांकर पुत्र मरीचिंगर पुत्र सब माने तेणु यही भाव में छटी पुत्र जो चलीगले हत्या कले सब पुणी आसवे पर दशम स्कंद पंचाशी अध्याय वर्णना करसवे एम सब महादेव पुणी स्थान बाहन करेंगे से कथा आसो पर आसो आम आगे कहीदे आग अंगेट रहा सब आम अज्ञता भितर थी से सब जाणीजा तेणु यही भाव में जोबले सप्तम संतान आसवाप बसिले सप्तम गर्भ जो आसे से ही समय भगवान पठौंध द्वितीय अध्याय वर्णना करगवान पठौंतर जो जोगमाया जोगमाया भगवान सबकि माया भौतिक जगत भगवान माया चीज जगत भगवान माया माया देवी माया दूरतया भगवत गीतार भगवान कहले तेणु आम भगवान बहिरंग मायार रहा अंतरंग मायार रहा आम उपर निर्भर करुचे आम जदि भगवान नियम मानवा भगवान सेवार रत रहा भगवान जो अंतरंग माया अच्छे से अंतरंग मायार रहा सेवार निजुक्त हवा किंतु जदि भगवान निर्देश मानवा ना आम मन इच्छा कारबार करवा भगवान जो बहिरंग माया यही भौतिक जगत रहा तेणु ये भौतिक जगत में विभिन्न प्रकार दुख कष्ट भोग करवा आम उपर निर्भर करुचे आमर जो स्वाधीनता रही से स्वाधीनतार से हस्तक्षेप करती ना तेणु यही भाव में छटी पुत्र को हत्या कलापर कंस सप्तम पुत्र बर्तमान सप्तम गर्भ आसिले भगवान ये बड़ भाई सान भाई रूप से थे त्रेता युग में लक्ष्मण रूप से थे बर्तमान द्वापर युग में बड़ भाई रूप से आसिले तेणु तर जो रही मायादेवी ताकू से कहते भगवान धाम गोकुल धाम गोकुल धाम गच्छदेवी ब्रजं भद्रे गोप गोभीरलंकृतम रोहिणी वसुदेव से भार्यास्ते नंदगोकुले अन्याश्च कंस सभिघ्ना विभरेशु वसंती भगवान आदेश देले तांकर देवी माया को आदेश देले गच्छ देवी ब्रजं भद्रे भद्र संबोधन करसंती तांकु ब्रज को जाओ ब्रज भगवान आसा पूर्व ब्रज बहुत जगत आसी जाइए ब्रज हूँ भगवान धाम भगवान आसा पूर्व धाम पठे ब्रज धाम भगवान आसा पूर्व सब हम तेणु ये कौन गच्छ देवी ब्रजं भद्रे गोप गोभी रणकृत ब्रज ब्रज कौटा ना गोप गोप मान सब रही सब जदुकूल सब आसते भगवान कही सब आस जन्म निय सब जादव वंश ध्वंस हम अंतिम सब कथ शुणा एकादश स्कंद से कथ आस भगवान धाम सब आगवान लीलार सामिल है किए कौ पार्ट कर कौ रोल रही किभली भाव सब रोल करेंगे भगवान सेवे भगवान सहित युक्त होकर भगवान लीलें से अंशग्रहण करेंगे ତେଣୁ ଭଗବାନ ତାଙ୍କୁ କହୁଛନ୍ତି ମା ଦେବୀଙ୍କୁ ବା ଏ ଅନ୍ତରଙ୍ଗା ଶକ୍ତି ମାୟା ଦେବୀଙ୍କୁ କହୁଛନ୍ତି ଗଛ ଦେବୀ ଭଜ ଭଜ ଭଦ୍ରେ ଗୋପ ଗୋଭୀର ଅଳଙ୍କୃତ ଏ ବୃନ୍ଦାବନ ଯେଉଁ ଗୋକୁଳ ରହିଛି ଗୋଲୋକଧାମ ଗୋକୁଳ ଯେଉଁ ରହିଛି ଏଇଟା ହେଉଛି ଗୋପମାନେ ରହିଛନ୍ତି ଗାଭୀମାନେ ରହିଛନ୍ତି ଅଳଙ୍କୃତ ଏମାନେ ସବୁ ଅଳଙ୍କା ଶୋଭା ବ୍ରଜର ଶୋଭା ହେଉଛି ଏମାନେ ଅଳଙ୍କୃତ ଅଳଙ୍କାର ଏମାନେ ସବୁ ତେଣୁ ରୋହିଣୀ ବସୁଦେବସ୍ୟ ଭାର୍ଯ୍ୟା ଆସ୍ତେ ନନ୍ଦ ଗୋକୁଳେ ରୋହିଣୀ ହେଉଛନ୍ତି କିଏ ନା ବସୁଦେବଙ୍କର ଭାର୍ଯ୍ୟା ବସୁଦେବଙ୍କର କେତେ 12 ପତ୍ନୀଙ୍କର ନାମ ଲେଖାହେଇଛି ଏଠି ମୁଁ ଦେଖୁଥିଲି ଭାଗବତମରେ 12 ପତ୍ନୀଙ୍କ ଦେବକୀମାନେ ଦେବକୀ ହେଉଛନ୍ତି ସାତ ପତ୍ନୀ ଦେବ ସାତ ଭଉଣୀ ସମସ୍ତେ ବିବାହ କରିଥିଲେ ବସୁଦେବଙ୍କୁ ଆଉ ଅନ୍ୟମାନଙ୍କୁ ଏଇଭଳି ଭାବରେ 12 ବର୍ଣ୍ଣନା କରାଯାଇଛି କେତେ ଜଣ କୁହନ୍ତି 18 ପତ୍ନୀ ଥିଲେ ତାଙ୍କର ଯାହା ବି ହେଉ ଏ ଯେଉଁ 12 ନାମ ଉଲ୍ଲେଖ ଅଛି ଭାଗବତମରେ ତେଣୁ ଏମାନେ ସେ କହୁଛନ୍ତି ରୋହିଣୀ ବସୁଦେବସ ଭାର୍ଯ୍ୟାସ୍ତେ ନନ୍ଦ ଗୋକୁଳେ କଂସର ଉତ୍ପାତ ଏଭଳି ଭାବରେ ହେଇଯାଇଛି ସବୁ ଯଦୁବଂଶ କଂସ କ'ଣ କରିଛି ନା ସବୁ ମାନଙ୍କୁ ହତ୍ୟା କରୁଛି ସବୁ କାରଣ ଅଷ୍ଟମ ଗର୍ଭ ଆସିବ ଏସବୁ କଥା ନନ୍ଦ ମହାରାଜ ଏ ଯେଉଁ ନାରଦ ମୁନିଙ୍କଠୁ ଶୁଣିଛନ୍ତି ବହୁତ ପ୍ରକାର ଦେବତାମାନେ ତାଙ୍କ ଉପରେ ଚକ୍ରାନ୍ତ କରୁଛନ୍ତି ଏଇଭଳି ଭାବରେ ଜାଣିକରି ସେ ତାଙ୍କର ପିତା ଉଗ୍ରସେନକୁ ବନ୍ଦୀ କରିଛନ୍ତି ଏ ପ୍ରକୃତ ତାଙ୍କ ପିତା ନୁହଁ ତେଣୁ ତାଙ୍କ ଉଗ୍ରସେନକୁ ବନ୍ଦୀ କରିଛନ୍ତି ସବୁ ତାଙ୍କ ଭୟରେ କେତେଜଣ ଯେଉଁମାନେ ଯଦୁମାନେ ରହିଛନ୍ତି ମଥୁରାରେ ତାଙ୍କର କଂସର ରହିକରି ସେବା କରିକି ରହୁଛନ୍ତି ମନ ଦୁଃଖରେ ରହୁଛନ୍ତି ସବୁ ବସୁଦେବ ମଧ୍ୟ ସେଇଠି ରହିଥିଲେ ବନ୍ଦୀ ହେଇକି ରହିଥିଲେ ତେଣୁ ଅନ୍ୟମାନେ ସବୁ ପଳେଇ ଯାଇଛନ୍ତି ବିବରେହି ବୋଲି କୁହାଯାଉଛି ରୋହିଣୀ ବସୁଦେବସ୍ୟ ଭାର୍ଯ୍ୟା ଆସ୍ତେ ନନ୍ଦକୁ ଉପରେ ରୋହିଣୀ ପଳେଇ ଆସିଛନ୍ତି ଏଠିକି ବୃନ୍ଦାବନକୁ ପଳେଇ ଆସିଛନ୍ତି ତାଙ୍କର ଭାଗ୍ୟ ବଳରାମଙ୍କର ମା ହେବେ ଏବଂ ଭଗବାନ କୃଷ୍ଣଙ୍କର ବଳରାମଙ୍କ ଲୀଳାକୁ ସବୁ ସେ ଦର୍ଶନ କରିବେ ବାଲ୍ୟଲୀଳା ଏ ବାଲ୍ୟଲୀଳା ଯେଉଁ ସବୁ ହେବ 11 କାଳ ଏ ଲୀଳାକୁ ଦେଖିପାରିବେ ନାହିଁ ଦେବକୀ ତେଣୁ ପରେ ବର୍ଣ୍ଣନା କରାଯିବ ଯେତେବେଳେ ଭାଗବତମର ଏ କଥାଟି ନାହିଁ ଅନ୍ୟ ସ୍ଥାନରେ ସବୁ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଭଗବାନ ବିବାହ କରିବେ 16,108 ରାଣୀ 16,108 ରାଣୀ ନିଜେ ତାଙ୍କର ସେବା କରୁଥିଲେ ତାଙ୍କର ବହୁତ ଦାସ ଦାସ ସବୁ ଥିଲେ କିନ୍ତୁ ସେମାନେ ନିଜେ ଭଗବାନଙ୍କର ସେବା କରନ୍ତି ତଥାପି ସେ ସବୁବେଳେ ବୃନ୍ଦାବନକୁ ଭାଳି ହୁଅନ୍ତି ଗୋପୀ ଗୋପୀ କେତେବେଳେ ରୋହିଣୀଙ୍କୁ ଡାକନ୍ତି ରାଧିକା ବୋଲି ଏଇଭଳି ଭାବରେ ତେଣୁ ସେ ରାଣୀମାନେ ଚିନ୍ତା କଲେ ଏ ଯେଉଁ ବୃନ୍ଦାବନରେ ସେ ଯେଉଁ ଗୋପୀମାନେ କି ପ୍ରେମ କରୁଥିଲେ କୃଷ୍ଣଙ୍କୁ ସବୁ ଭୁଲି ପାରୁନାହାନ୍ତି ଏ ପର୍ଯ୍ୟନ୍ତ ମଧ୍ୟ ତେଣୁ ରୋହିଣୀ ସବୁ ତାଙ୍କୁ ବର୍ଣ୍ଣନା କରିବେ ବୃନ୍ଦାବନ ଲୀଳା ବୃନ୍ଦାବନ ଲୀଳା କେହି ଦେଖିନାହାନ୍ତି ସୁଭଦ୍ରା ମଧ୍ୟ ଦେଖିନାହାନ୍ତି ବା ଜାଣିନାହାନ୍ତି ଆଉ ଅନ୍ୟମାନେ ମଧ୍ୟ ଜାଣିନାହାନ୍ତି 16,108 ରାଣୀ ଯେଉଁ ରହିଥିଲେ ସେମାନେ ମଧ୍ୟ ଜାଣିନାହାନ୍ତି କିନ୍ତୁ ତାଙ୍କୁ ଯେତେବେଳେ ଗୋଟେ ଦ୍ୱାରକାର ଗୋଟେ ବିରାଟ ବଡ଼ ହଲ୍ରେ ରୋହିଣୀ ମା ତାଙ୍କୁ ସବୁ ବର୍ଣ୍ଣନା କରିବେ ଭଗବାନଙ୍କର କୃଷ୍ଣଙ୍କର ଯେଉଁ ବୃନ୍ଦାବନ ଲୀଳା ସବୁ ସବୁ ଶୁଣୁଛନ୍ତି ବସିକରି କ'ଣ ସୁଭଦ୍ରାଙ୍କୁ କହିବେ ତୁମେ ଟିକିଏ ଜଗିକି ରୁହ କାରଣ କୃଷ୍ଣ ବଳରାମ ଆସିଗଲେ ତାଙ୍କ କଥା କହିହେବ ନାହିଁ ସେ ଗେଟ୍ ପାଖରେ ରହିଥିଲେ ଗେଟ୍ ପାଖରେ ରହିଥିଲେ ସିଏ ମଧ୍ୟ ଶୁଣୁଛନ୍ତି ଏବଂ ଭଗବାନଙ୍କର କଥା ଯେଉଁଠି ରହୁଛି ଭଗବାନ ନ ଶୁଣିକି ରହିବେ ଭଗବାନ ଆସି ପହଞ୍ଚିଗଲେ କୃଷ୍ଣ ବଳରାମ ଗୋଟେ ପଟେ କୃଷ୍ଣ ଗୋଟେ ପଟେ ବଳରାମ ଏଇଭଳି ଭାବରେ ଆସିକିରି ରହିଯାଇଛନ୍ତି ତାଙ୍କର କଥା ଶୁଣୁଛନ୍ତି ଶୁଣିକିରି ଭଗବାନ ତାଙ୍କର କଥା ଶୁଣି ସବୁ ତାଙ୍କର ଅଷ୍ଟସାତ୍ତ୍ୱିକ ବିକାର ଆସିଯାଇଛି ନେତ୍ର ସବୁ ରହିଛି ସ୍ଫୁରିତ ହୋଇଯାଇଛି ହସ୍ତପଦ ସଙ୍କୁଚିତ ହୋଇଯାଇଛି ଜଗନ୍ନାଥ ବଳଦେବ ସୁଭଦ୍ରା ଏଇ ଯେଉଁ ରୂପ ଏଇ ରୂପକୁ ଦେଖିଲେ ନାରଦ ମୁନି ତେଣୁ ନାରଦ ମୁନି ପ୍ରାର୍ଥନା କଲେ ପ୍ରଭୁ ଆପଣଙ୍କର ଏଇ ରୂପ ପୂଜିତ ହେଉ ତେଣୁ ଏଇଭଳି ଭାବରେ ଭଗବାନ ଜଗନ୍ନାଥ ଧାମରେ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ପୂଜିତ ହେଉଛନ୍ତି ଏସବୁ କଥା ଅଛି ତେଣୁ ଇଏ ଯେଉଁ ରହିଛନ୍ତି ରୋହିଣୀ ତାଙ୍କର ସେସବୁ ଦେଖିଲେ ବୃନ୍ଦାବନ ଲୀଳା ସବୁ ଦେଖିବେ ରୋହିଣୀ ରୋଷେଇ କରିବେ ଦେବକୀ ତାଙ୍କୁ ସବୁ କୃଷ୍ଣ ବଳରାମଙ୍କୁ ଖାଇବାକୁ ଦେବେ ଏସବୁ କଥା ସବୁ ରହିଛି ତାଙ୍କ ଭିତରେ ସବୁ କାମ ସବୁ ବଣ୍ଟା ଯାଇଥିଲା କିଏ କହୁ କାମ କ'ଣ ଭଗବାନଙ୍କର ଭକ୍ତି ଭଗବାନଙ୍କର ସେବା ସବୁକିଛି ଭଗବାନଙ୍କର ସେବା ତେଣୁ ଏ ଯେଉଁ ରହିଛନ୍ତି ରୋହିଣୀ ରହିଛନ୍ତି କେଉଁଠି ନନ୍ଦ ଗୋକୁଳରେ ରହିଛନ୍ତି ଗୋକୁଳରେ ନନ୍ଦ ଯେଉଁଠି ରହିଛନ୍ତି ସେଠି ନନ୍ଦ ମହାରାଜ ସିଏ ହେଉଛନ୍ତି, ସେଠି ରହିଛନ୍ତି। ଏବଂ ଅନ୍ୟାଶ କଂସ ସବିଘ୍ନା, କଂସକୁ ଭୟ କରିକି ବିଘ୍ନ ଭାବରେ ସେମାନେ କ'ଣ କ'ଣ ବିବରେଶୁ ବସନ୍ତି ହିଁ, କିଏ କେଉଁଠି ସବୁ ଲୁଚିକି ରହିଛନ୍ତି। ହଁ, ଦଶମ ସ୍କନ୍ଧ 44 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଭଗବାନ ଯେତେବେଳେ କଂସକୁ ହତ୍ୟା କରିବେ ସେତେବେଳେ ସେ ଯାଇକରି ଅନ୍ୟମାନଙ୍କୁ ସବୁ ଯଦୁମାନଙ୍କୁ ଯାଦବମାନଙ୍କୁ ତାଙ୍କୁ ସବୁ ଆଣିବେ, ମଥୁରାକୁ ଆଣିବେ, ଏସବୁ କଥା ଆସିବ। ସବୁ ଲୁଚିକି ରହିଥିଲେ ପାଖାପାଖି 17-18 ବର୍ଷ କି 19 ବର୍ଷ କାଳ, ଏଇଭଳି ଭାବେ ସବୁ ରହିବେ ସେମାନେ, ଏସବୁ ଲୀଳା ଚାଲିବ ଭଗବାନଙ୍କର। ତେଣୁ ଭଗବାନଙ୍କର ନିଜଜନ ହେଇକରି ମଧ୍ୟ ତାଙ୍କୁ ଏଇଭଳି ଭାବରେ ଦୁଃଖ ଭୋଗ କରିବାକୁ ପଡ଼ିଥିଲା। ତେଣୁ ଏଠି କହୁଛନ୍ତି ଅନ୍ୟାସ, ତେଣୁ ଦେବକ୍ୟା ଜଠରେ ଗର୍ଭଂ ଶେଷାକ୍ଷଂ ଧାମ ମାମକଂ ତତ୍ ସନ୍ନିକୃଷ୍ଟ ରୋହିଣ୍ୟା ଉଦରେ ସନ୍ନିବେଶୟ। ଏଇ ଯେଉଁ ରହିଛନ୍ତି ଦେବକ୍ୟା ଜଠରେ ଗର୍ଭଂ, ଦେବକୀଙ୍କର ବର୍ତ୍ତମାନ ଅଷ୍ଟମ ଗର୍ଭ ଆସିଗଲେ, ଅଷ୍ଟମ ଗର୍ଭ ଆସିନାହାନ୍ତି, ସପ୍ତମ ଗର୍ଭ। ଦେବକ୍ୟା ଜଠରେ ଗର୍ଭଂ ଶେଷାକ୍ଷଂ ଧାମ ମାମକଂ, ଇଏ ହେଉଛନ୍ତି କିଏ ନା ଶେଷ ଅନନ୍ତଦେବ। ଅନନ୍ତଦେବ ବର୍ତ୍ତମାନ ଦେବକୀଙ୍କର ସପ୍ତମ ଗର୍ଭ ରୂପରେ ଗଲେ, 6 ପୁତ୍ରକୁ ସେ ତ ହତ୍ୟା କରିଦେଲେ, ବର୍ତ୍ତମାନ ସପ୍ତମ ପୁତ୍ର ରୂପରେ ଯିବେ ଭଗବାନ ବଳରାମ ଯିବେ। ତେଣୁ ବଳରାମଙ୍କୁ କୁହାଯାଇଛି ଦେବକୀଙ୍କର ପୁତ୍ର, ପୁଣି ରୋହିଣୀଙ୍କର ପୁତ୍ର ମଧ୍ୟ କୁହାଯାଇଛି। ତେଣୁ ଏ ପ୍ରଶ୍ନଟି ପଚାରିବେ, ଦଶମ ସ୍କନ୍ଧ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଆମେ କହିନେ ସଂକ୍ଷେପରେ କହିଛେ। ସିଏ କହିଲେ ପ୍ରଭୁ ସୁଖଦେବ ଗୋସ୍ୱାମୀ, ଆପଣ ରୋହିଣୀଙ୍କୁ ବଳଦେବଙ୍କୁ ରୋହିଣୀଙ୍କ ପୁତ୍ର ବୋଲି କହିଲେ, ପୁଣି ବଳ ଦେବକୀଙ୍କ ପୁତ୍ର ବୋଲି କହିଲେ, କେମିତି ହେଲା ଏଇଟା, ଏଇ ସେ ପ୍ରଶ୍ନ ପଚାରିବେ। ମୋତେ ଜଣେ ଜଣେ ଭକ୍ତ ପଚାରିଥିଲେ ବଳରାମ କାହାର ପୁତ୍ର, ବଳରାମ ଭକ୍ତ ଜଣେ ପଚାରିଥିଲେ ବଳରାମ କାହାର ପୁତ୍ର, ଇଏ ଦେବକୀଙ୍କର ପୁତ୍ର ନା ରୋହିଣୀଙ୍କର ପୁତ୍ର, ଏ ଦେବକୀଙ୍କର ମଧ୍ୟ ପୁତ୍ର ଏବଂ ରୋହିଣୀଙ୍କର ମଧ୍ୟ ପୁତ୍ର, ଏ ବଳରାମ ଅଦ୍ଭୁତ ଭଗବାନଙ୍କର ଲୀଳା। ଗୋଟିଏ ପୁଅର ଦୁଇ ମା ହେଇପାରିବେନି, ଗୋଟିଏ ମାଆର ଦୁଇ ପୁଅ ହେଇପାରିବେ ନା, କିନ୍ତୁ ଗୋଟିଏ ପୁଅର ଦୁଇ ମା ହେଇପାରିବେ ନାହିଁ, କିନ୍ତୁ ଏ ଭଗବାନ ସବୁକିଛି ହେଇପାରିବ, ଭଗବାନ କରିପାରିବେ। ତେଣୁ ଏଠି କହୁଛନ୍ତି, ଏଠି ପ୍ରଭୁପାଦ ମହାରାଜ, ମୁଁ ଯେଉଁ କାଲି କହିଥିଲି ଏଠି ସେଇଟା ପ୍ରଭୁପାଦ ମହାରାଜ କହିଛନ୍ତି ଏଇ ଶ୍ଳୋକର ଭାଷ୍ୟରେ, କହିଲେ ଦେବକ୍ୟା ଜଠରେ ଗର୍ଭଂ ଶେଷାକ୍ଷଂ ଧାମ ମାମକମ୍, ହେ ଦେବୀ ତୁମେ ଯାଅ, ଦେବକୀଙ୍କର ବର୍ତ୍ତମାନ ଜଠରେ ବା ଗର୍ଭରେ ଯିଏ ରହିଛନ୍ତି ସେ ହେଉଛନ୍ତି ଶେଷ ଅନନ୍ତଦେବ, ଇଏ ହେଉଛନ୍ତି ମୋର ଧାମ। ତତ୍ ସନ୍ନିକୃଷ୍ଟ ରୋହିଣ୍ୟା, ତାକୁ ଆକର୍ଷଣ କରିକି ତାଙ୍କୁ ସେଠୁ ନେଇକରି ରୋହିଣୀଙ୍କ ଗର୍ଭରେ ସନ୍ନିବେଶ, ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ତେଣୁ ପ୍ରଥମେ ଭଗବାନ ବଳରାମ ଦେବକୀଙ୍କର ଗର୍ଭରେ ଆସିଲେ, ସେଠି ଶଯ୍ୟା ସ୍ଥାପନ କରେ, ସେଥିପାଇଁ ଭଗବାନ ଆସିବା ପୂର୍ବରୁ ବଳଦେବ ଜୟନ୍ତୀ, ଭାଦ୍ର ଯେଉଁ ରହିଛି ଜନ୍ମାଷ୍ଟମୀ ଯେଉଁ ରହିଛି, କୃଷ୍ଣ ଅଷ୍ଟମୀ ତିଥି, କୃଷ୍ଣପକ୍ଷ ଅଷ୍ଟମୀ ତିଥି ପୂର୍ବରୁ ଯେଉଁ ରହିଛି ପୂର୍ଣ୍ଣମୀ ତିଥି, ଶ୍ରାବଣ ପୂର୍ଣ୍ଣମୀ, ସେଇଥିରେ ସେଇଦିନ ଆସିଥିଲେ ଭଗବାନ ବଳରାମ। ବଳରାମ ଆସିଥିଲେ ଭଗବାନ ପାଇଁ ଶଯ୍ୟା ବିସ୍ତାର କଲେ। ଆମେ ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହେବା ପାଇଁ ବଳରାମଙ୍କର କୃପା ପ୍ରାର୍ଥନା କରିବା, ସେଥିପାଇଁ ସବୁ ବ୍ୟବସ୍ଥା ରହିଛି, ବଡ଼ ଆଗେ ଆସିଲେ ସିଏ। ତେଣୁ ସେ କହୁଛନ୍ତି ତାଙ୍କୁ ଦେବକୀଙ୍କ ଗର୍ଭରୁ ନେଇକରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ଭଗବାନ କ'ଣ ଚାହିଁଥିଲେ ରୋହିଣୀଙ୍କ ଗର୍ଭରେ ଆସିପାରିନଥାନ୍ତେ, କାହିଁକି ଦେବକୀଙ୍କ ଗର୍ଭରେ ଆସିଲେ ନା, ଭଗବାନଙ୍କର ସେବା କରୁଛନ୍ତି, ଭଗବାନଙ୍କର ଦଶ ଭାବରେ ସେ ସେବା କରିବେ, ଇଏ ହେଉଛି ଆସନ, ଭଗବାନଙ୍କର ଆସନ ବା ଶଯ୍ୟା ହେଉଛନ୍ତି ବଳରାମ। ଅନନ୍ତନାଗ ହେଉଛି ବଳରାମଙ୍କର ବିସ୍ତାର, ଅନନ୍ତ ଶଯ୍ୟାରେ ଭଗବାନ ଶୟନ କରିଥାନ୍ତି, ଅନନ୍ତ ଶୟନ ବୋଲି କୁହାଯାଏ ଅନନ୍ତଦେବ। ତେଣୁ ଭଗବାନ ଦେବକୀଙ୍କ ଗର୍ଭରେ ବଳରାମ ଯାଇକି ଶଯ୍ୟା ସ୍ଥାପନ କଲେ, ତାପରେ ଭଗବାନ ଆସିବେ, ତାପରେ ଭଗବାନ ଆସିବେ। ଏଇଠି କହୁଛନ୍ତି ଦେବକ୍ୟା ଜଠରେ ଗର୍ଭଂ ଶେଷାକ୍ଷଂ ଧାମ ମାମକଂ ତତ୍ ସନ୍ନିକୃଷ୍ଟ ରୋହିଣ୍ୟା ଉଦରେ ସନ୍ନିବେଶୟ। ତେଣୁ ଦେବକୀଙ୍କ ଗର୍ଭରୁ ସେ ଭଗବାନଙ୍କୁ ନେଇକରି, ଶେଷଙ୍କୁ ନେଇକରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବା ପୂର୍ବରୁ ରୋହିଣୀଙ୍କ ଗର୍ଭରେ ମଧ୍ୟ ସନ୍ତାନ ଥିଲେ, ତେଣୁ ଇଏ ସନ୍ତାନ ରଖିଲେ ସେ ସନ୍ତାନ ଗର୍ଭପାତ ହେଲା ଭଳି ସେସବୁ ସନ୍ତାନ ଚାଲିଗଲା, ଇଏ ଭଗବାନ ବଳରାମ ଆସିଲେ, ଏସବୁ କଥା ହେଇଛି। ତେଣୁ ଉଦର ସନ୍ନିବେଶୟ, ତେଣୁ ଏଇ ଏଇ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହିଛନ୍ତି, ଏଇ ଯେଉଁ ଗଲେ ପ୍ରତୀକ ରୂପେ ମା' ଦେବକୀଙ୍କର ସବୁ ସମୟରେ କଂସ ପ୍ରତି ଭୟ ତାଙ୍କୁ ପବିତ୍ର କରୁଥିଲା। ଯେତେବେଳେ ଗୋଟିଏ ପୁତ୍ରକୁ ହତ୍ୟା କରୁଥିଲେ ସେ କେତେ କ୍ରନ୍ଦନ ନ କରୁଥିବେ, କେତେ ତାଙ୍କର ବିକଳ ନ ହେଉଥିବ, କେତେ କ'ଣ ନ ହେଉଥିବ, ଏବଂ ଜନ୍ମ ହେବା ପୂର୍ବରୁ ମଧ୍ୟ ଭୟ ଥିବ କଂସ ପ୍ରତି, କାହିଁକି ନା ଏ କଂସ ହତ୍ୟା କରିବ, ବସୁଦେବ ତାଙ୍କର ସ୍ୱାମୀ ସେ ଦେଇଦେଇଛନ୍ତି, ପ୍ରତିଶ୍ରୁତି ଦେଇଦେଇଛନ୍ତି, ପୁତ୍ରାନ୍ତେ ସମର୍ପିଷ୍ୟ ସେ ସମସ୍ତ ପୁତ୍ରକୁ ମୁଁ ସମର୍ପଣ କରିବି, ଏ କଥା ଦେବକୀ ମଧ୍ୟ ଖବର ପାଇଛନ୍ତି। ତେଣୁ ସବୁବେଳେ ତାଙ୍କର ଭୟ ହେଉଥିଲା କଂସ ହତ୍ୟା କରିଦେବ, ହତ୍ୟା କରିଦେବ, ହତ୍ୟା କରିଦେବ, ଏହିଭଳି ଭାବରେ ସେ ଥିଲେ, ସବୁବେଳେ ସେ ଚିନ୍ତା କରୁଥିଲେ। ଏଇଟା କୁହାଯାଉଛି, ପ୍ରଭୁପାଦ ମହାରାଜ କହୁଛନ୍ତି, ପ୍ରତୀକ ରୂପେ ମା' ଦେବକୀଙ୍କର ସବୁ ସମୟରେ କଂସ ପ୍ରତି ଭୟ ତାଙ୍କୁ ପବିତ୍ର କରୁଥିଲା। ମା' ଭଗବାନଙ୍କର ମା' ହେଇକରି ସେ ମଧ୍ୟ ଏଇଭଳି ଭାବରେ ସବୁବେଳେ ଭୟ କରୁଥିଲେ, ଏଇଟା ହେଉଛି ପବିତ୍ର କରୁଥିଲା ତାଙ୍କୁ, କାହିଁକି ନା ଭୌତିକ ଜଗତ ପ୍ରତି ଭୟ, କଂସ ହେଉଛି ଭୌତିକ ଜଗତର ପ୍ରତୀକ, ଏଇଠି କହୁଛନ୍ତି ପ୍ରଭୁପାଦ। ଶୁଦ୍ଧ ଭକ୍ତଙ୍କର ସର୍ବଦା ପାର୍ଥିବ ସଂସର୍ଗ ପ୍ରତି ଭୀତ ରହିବା ଉଚିତ। ଆମେ ଭୌତିକ ଜଗତ ଯେଉଁ ଆମର ଆସକ୍ତି ରହିଛି, ଆନନ୍ଦରେ ରହୁଛେ, ଏଇଭଳି ଭାବେ ତାଙ୍କୁ ଭୟ କରିବା କଥା ଭକ୍ତଙ୍କର, ଏ ହେଉଛି କଥା। ଏବଂ ତା ଫଳରେ ଜଡ଼ ବିଷୟର ସଙ୍ଗ ରୂପକ ସମସ୍ତ ଅସୁରମାନେ ନିହତ ହେବେ। ଜଡ଼ ସଙ୍ଗ ପ୍ରତି ଯେଉଁ ଭୌତିକ ଆସକ୍ତି ଯେଉଁ ଆମର ରହିଛି, ଏଇଟା ଦଶମ ଅପରାଧ ମଧ୍ୟ ରହିଛି। ଆମକୁ ଆନନ୍ଦ ଲାଗୁଛି ଭୌତିକ ଆସକ୍ତି, କିନ୍ତୁ ଆମେ ସେଠୁ ଭୟ କରିବା କଥା, ତାହେଲେ କି ଇଏ କ'ଣ ହେବ ନା ଆମର ଯେଉଁ ଅସୁର ଏସବୁ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ଅସୁର ଆମ ଭିତରେ ଅଛନ୍ତି ସବୁ, ଏମାନେ ଏହିଭଳି ଭାବରେ ନାଶ ହେବେ, କେମିତି ନଷ୍ଟ ହେବେ ଏହି ଭୟରେ, ଏ ଭୟରେ ଏସବୁ ସବୁ ଗୋଟି ଗୋଟି କରି ଯିବେ, ଅସୁରମାନେ ନିହତ। ଠିକ୍ ଯେପରି ଭାବରେ କଂସକର୍ତ୍ତୃକ ଷଡ଼ଗର୍ଭ ଅସୁରମାନେ ନିହତ ହୋଇଥିଲେ, ଏଇଟାକୁ କୁହାଯାଏ ଷଡ଼ଗର୍ଭ ଅସୁର। ଏ ଯେଉଁ ଛଅଟି ପୁତ୍ରକୁ ହତ୍ୟା କଲେ, ଇଏ ହେଉଛନ୍ତି ଛଅଟି ଗର୍ଭ, ଛଅଟି ଅସୁର, କିଏ କିଏ ନା କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏ ଛଅଟି, ଏଇ ଛଅଟି ଯଦି ଚାଲିଗଲା ତାହେଲେ ସିଏ ଆଉ ମନୁଷ୍ୟ ହେଇକି ରହିବନି, ସେ ଦେବତା ହେଇଯିବ, ସେ ଭଗବାନ ହେଇଯିବ, ଭଗବାନ ପଳି ହେଇଯିବ, ଭଗବାନ ଯେଉଁଭଳି ଶରୀର ତାର ମଧ୍ୟ ସେଇଭଳି ଭାବରେ ଶରୀର ରହିଯିବ। ଆମ ସମସ୍ତଙ୍କ ହୃଦୟରେ ଏସବୁ ରହିଛନ୍ତି। କୁହାଯାଏ ଯେ ମନୁର ମରିଚିଙ୍କର ଆବିର୍ଭାବ ହୁଏ, ମନୁଙ୍କ ଠାରୁ ମରିଚି ଆସିଥିଲେ, ମନରୁ ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ମରିଚି ବ୍ରହ୍ମାଙ୍କର ପୁତ୍ର ଅତ୍ରି ମରିଚି ଅଙ୍ଗିରସ ପୁଲସ୍ତ ଏମାନେ ସବୁ ପ୍ରଥମେ ବ୍ରହ୍ମା ସୃଷ୍ଟି କରିଥିଲେ, କିନ୍ତୁ ମରିଚି କେମିତି ସୃଷ୍ଟି କଲେ ନା ମନରୁ, ମନରେ ଚିନ୍ତା କଲେ ପୁତ୍ରକୁ ସେ ଆସିଲେ ମରିଚି, ପ୍ରସିଦ୍ଧ ଋଷି ମରିଚି, ମରିଚିଙ୍କ ପୁତ୍ର ହେଉଛନ୍ତି କଶ୍ୟପ, କଶ୍ୟପଙ୍କର ସବୁ ଏମାନେ 17 ଜଣ ପତ୍ନୀ ନିଜେ କି ଜଣେ ଅଦିତି ମଧ୍ୟ ଅଛନ୍ତି, ଯାହାଙ୍କ ପାଖରୁ ସବୁ ଦେବତାମାନେ ସବୁ ଆସୁଛନ୍ତି। ତେଣୁ ଏଇ ଯେଉଁ ମନରୁ ମରିଚିଙ୍କର ଆବିର୍ଭାବ ହୁଏ, ମରିଚି ହେଉଛନ୍ତି ମନର ଅବତାର, ମରିଚିଙ୍କର ଛଅଟି ପୁତ୍ର ହେଉଛନ୍ତି କିଏ କିଏ ନା କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଯେଉଁ ସବୁ ଆମ ମନରେ ସବୁ ରହିଛନ୍ତି, ଆମ ମନରେ ସବୁ ରହିଛନ୍ତି। ମରିଚିଙ୍କର ଶୁଦ୍ଧ ଭକ୍ତିରୁ ଭଗବାନ ପ୍ରକଟ ହୁଅନ୍ତି। ବେଦରେ ପ୍ରତିପାଦିତ ହେଉଛି ଭକ୍ତିରେ ଏବେ ହିଁ ଦର୍ଶାଇଛି, ଭକ୍ତି କେବଳ ଜୀବକୁ ଭଗବାନଙ୍କ ସାନ୍ନିଧ୍ୟକୁ ନେଇ ଆସିପାରେ। ଭଗବାନ ଦେବକୀଙ୍କ ଗର୍ଭରେ ଆବିର୍ଭୂତ ହୋଇଥିଲେ, ତେଣୁ ଦେବକୀ ଭକ୍ତିର ପ୍ରତୀକ, ଭକ୍ତିର ପ୍ରତୀକ ହେଉଛନ୍ତି ଦେବକୀ, ଏବଂ କଂସ ଭୌତିକ ଭୟର ପ୍ରତୀକ। ଶୁଦ୍ଧ ଭକ୍ତ ଯେତେବେଳେ ସର୍ବଦା ପାର୍ଥିବ ସଂସର୍ଗ ପ୍ରତି ଭୟ କରନ୍ତି, ସେତେବେଳେ ଭକ୍ତି ପ୍ରକାଶିତ ହୁଏ ଏବଂ ସ୍ୱଭାବତଃ ଜଡ଼ ବିଷୟ ପ୍ରତି ନିଷ୍ଠୁର ହୁଅନ୍ତି, ଆଉ ଜଡ଼ ଆସକ୍ତି ରୁହେ ନାହିଁ, ଏସବୁ କଥା ରହିଛି। ତେଣୁ ଏହିଭଳି ଭାବରେ କହିଲେ ଭଗବାନ କହୁଛନ୍ତି ଗୋଲୋକ ଧାମରେ, ତାଙ୍କର ଧାମରେ କହୁଛନ୍ତି ତତୁ ଆହୁରି ମୋତେ କଥା ରହିଛି ଯେ ଅଥା ଅଂଶଭାଗେନ ଦେବକ୍ୟା ପୁତ୍ରତାଂ ଶୁଭେ ପ୍ରାପ୍ସ୍ୟାମି ତ୍ୱଂ ଯଶୋଦାୟାଂ ନନ୍ଦପତ୍ନୀୟାଂ ଭବିଷ୍ୟସି। ଏଇଠି କହିଲେ ମୁଁ ତାପରେ ବର୍ତ୍ତମାନ ଅଂଶ ଭାବରେ ମୁଁ ଯିବି, ଦେବକୀଙ୍କର ପୁତ୍ର ରୂପରେ ଆସିବି, ଏବଂ ବା ଅଂଶ ସହିତ ମୁଁ ପ୍ରାପ୍ସ୍ୟାମି ତ୍ୱଂ ଯଶୋଦାୟାଂ, ତୁମେ ଯଶୋଦାଙ୍କର ପୁତ୍ର ରୂପରେ ଆସିବ, କନ୍ୟା ରୂପରେ ଆସିବ, ନନ୍ଦପତ୍ନୀୟାଂ ଭବିଷ୍ୟସି, ତୁମେ ଆସିବ ନନ୍ଦଙ୍କର ପତ୍ନୀ, ନନ୍ଦଙ୍କର ପତ୍ନୀ ଯେଉଁ ଯଶୋଦାଙ୍କର ତୁମେ କନ୍ୟା ରୂପରେ ଆସିବ, ମୁଁ ସେଠି ଦେବକୀଙ୍କ ଗର୍ଭରେ ଆସିବି। ଅର୍ଚ୍ଚିଷ୍ୟନ୍ତି ମନୁଷ୍ୟାସ୍ତାଂ ସର୍ବକାମ ବରେଶ୍ୱରୀ ଧୂପ ଉପହାର ବଳି ବି ସର୍ବକାମ ବର ପ୍ରଦାନ। ତୁମେ ଏଇଭଳି ଭାବରେ ଯଦି କାର୍ଯ୍ୟ କରିବ ତାହେଲେ ସମସ୍ତେ ତୁମକୁ ସବୁ ମନୁଷ୍ୟମାନେ ତୁମକୁ ସବୁ ପୂଜା କରିବେ, ସର୍ବକାମ ବରେଶ୍ୱରୀ, ତୁମେ ସମସ୍ତଙ୍କର କାମନା ପୂରଣ କରିବ। ଧୂପ ଉପହାର ବଳି ଇତ୍ୟାଦି ଦ୍ୱାରା ସେମାନେ ତୁମେ ପୂଜା କରିବେ। କହିଲେ ଯେ ନାମ ଧ୍ୟେୟାନି କୁର୍ବନ୍ତି ସ୍ଥାନାନି ଚ ନରାଭୁବି ଦୁର୍ଗେତି ଭଦ୍ରକାଳୀତି ବିଜୟା ବିଷ୍ଣୁ ବୈଷ୍ଣବେତି ଚ କୁମୁଦା ଚଣ୍ଡିକା କୃଷ୍ଣା ମାଧବୀ କନିକେତି ଚ ମାୟା ନାରାୟଣୀ ଈଶାନି ଶାରଦେତି ଅମ୍ବିକେତି ଚ। କହିଲେ ଆହୁରି ବହୁତ ରହିଛି, ଏଇଭଳି ଭାବରେ ପୂଜିତ ହେବେ ଦେବୀ ଭୌତିକ ଜଗତରେ। ଦେବୀ ଯାହା ଦେବୀ ସର୍ବଭୂତେଷୁ, ଭଗବାନ ମାୟାଙ୍କୁ ଆଶୀର୍ବାଦ ଦେଇଥିଲେ। ମନୁଷ୍ୟମାନେ ବିଭିନ୍ନ ସ୍ଥାନରେ କେଉଁଠି ଦୁର୍ଗା ବୋଲି ପୂଜା କରିବେ, କେଉଁଠି ଭଦ୍ରକାଳୀ, କେଉଁଠି ବିଜୟା, କେଉଁଠି ବୈଷ୍ଣବୀ, କେଉଁଠି କୁମୁଦା, କେଉଁଠି ଚଣ୍ଡିକା, କେଉଁଠି କୃଷ୍ଣା, କେଉଁଠି ମାଧବୀ, କେଉଁଠି କନ୍ୟକା, କେଉଁଠି ମାୟା, କେଉଁଠି ଈଶାନୀ, କେଉଁଠି ଶାରଦା, କେଉଁଠି ଅମ୍ବିକା, ଏଇଭଳି ଭାବରେ ଆହୁରି ମଧ୍ୟ ରହିଛି। ନାମକରଣ ହେବ ଚ ଶବ୍ଦରେ ଆହୁରି ବହୁତ ରହିଛି, ସମଲେଶ୍ୱରୀ ଇତ୍ୟାଦି, ସମ୍ବଲପୁର ପ୍ରାୟ ସମଲେଶ୍ୱରୀ, ଏଭଳି ଭାବେ ପୂଜିତ ହେବେ ଭଗବାନ କହିଛନ୍ତି। ଯେଉଁ ସବୁ ନାମରେ ମାୟାଦେବୀ ବିଭିନ୍ନ ସ୍ଥାନରେ ପରିଚିତ ତାର ତାଲିକା ବଲ୍ଲଭାଚାର୍ଯ୍ୟ ପ୍ରଦାନ କରିଛନ୍ତି, ଜଣେ ଆଚାର୍ଯ୍ୟ ଅଛନ୍ତି। ବାରଣାସୀରେ ସେ ହେଉଛନ୍ତି ଦୁର୍ଗା, ଅବନ୍ତୀରେ ଭଦ୍ରକାଳୀ, ଉତ୍କଳରେ ବିରଜା, ଯାଜପୁର ବିରଜା, କୋଲାପୁରରେ ବୈଷ୍ଣବୀ, ମହାରାଷ୍ଟ୍ର କୋଲାପୁର ମହାଲକ୍ଷ୍ମୀ ବୈଷ୍ଣବୀ, କାମ ରୂପରେ ମୁମ୍ବାଇ, ମୁମ୍ବାଇରେ ଅଛନ୍ତି ମୁମ୍ବାଦେବୀ, ମୁମ୍ବାଦେବୀକୁ ମୁମ୍ବାଇ ହେଇଛି ସେଇଟା। କାମ ରୂପରେ ସେ ଚଣ୍ଡିକା, କାମରୂପ ହେଉଛି ଆସାମ, ଆସାମର କାମରୂପ ଚଣ୍ଡିକା। ଉତ୍ତର ଭାରତରେ ସେ ଶାରଦା, କନ୍ୟାକୁମାରୀରେ ସେ କନ୍ୟକା ଅଟନ୍ତି, ଦକ୍ଷିଣରେ କନ୍ୟକା, ଏହିଭଳି ଭାବରେ ବିଭିନ୍ନ ନାମରେ ପରିଚିତ। କାହିଁକି ଏସବୁ ନାମ ହେଲା, ବିଜଧ୍ୱଜ ଜଣେ ଆଚାର୍ଯ୍ୟ ଅଛନ୍ତି, ସେ କହୁଛନ୍ତି ପଦରତ୍ନାବଳୀ ଟୀକାରେ ଏହିଭଳି ଭାବରେ କହିଛନ୍ତି ସମ ନାମର ଅର୍ଥ କ'ଣ। ମାୟା ଯେଉଁ ଦୂରତିକ୍ରମ୍ୟା ବୋଲି ତାଙ୍କ ନାଁ ହେଉଛି ଦୁର୍ଗା, କେହି ତାଙ୍କୁ ପାର ହୋଇପାରିବେ ନାହିଁ ଦୁର୍ଗା, ସେଥିପାଇଁ ତାଙ୍କ ଦୁର୍ଗା। ଏବଂ ମଙ୍ଗଳମୟୀ ବୋଲି ଭଦ୍ରା, ମଙ୍ଗଳ ପ୍ରଦାନ କରିବେ ମଙ୍ଗଳମୟୀ। ନୀଳବର୍ଣ୍ଣ ବିଶିଷ୍ଟା ବୋଲି କାଳୀ, ସବୁ ଦିଗରୁ ବିଜୟିନୀ ବୋଲି ବିଜୟା, ବିଷ୍ଣୁ ଶକ୍ତି ବୋଲି ବୈଷ୍ଣବୀ, ଭୁବନ ମଣ୍ଡଳରେ ଆନନ୍ଦ ବିଳାସ କରନ୍ତି ବୋଲି କୁମୁଦା, ଶତ୍ରୁମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରନ୍ତି ବୋଲି ଚଣ୍ଡିକା, ସମସ୍ତ ପ୍ରକାର ଜଡ଼ସୁଖ ଭୋଗର ସୁଯୋଗ ପ୍ରଦାନ କରନ୍ତି ବୋଲି ସେ କୃଷ୍ଣା। ଏହି ଭାବରେ ମହାମାୟା ପୃଥିବୀରେ ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ବିଦ୍ୟମାନ ରହିଛନ୍ତି। ଆମେ କହିଦେବା ସମ୍ବଲପୁରରେ ସମ୍ବଲେଶ୍ୱରୀ, ଚ ଶବ୍ଦରେ ଏଇଭଳି ଭାବେ ବିଭିନ୍ନ ସ୍ଥାନ, ସାରଳା ରହିଛି ଜଗତସିଂହପୁର ସାରଳା, ସେଠି ସାରଳା ରୂପରେ ପ୍ରତିଷ୍ଠିତ ପ୍ରସିଦ୍ଧ, ଏଇଭଳି ଭାବରେ ଅନେକ ସ୍ଥାନରେ ରହିଛି ସେ ରହିଛନ୍ତି। ଏବଂ ଗର୍ଭ ସଂକର୍ଷଣା ତାଙ୍କ ଭାଇ ପ୍ରାହୁ ସଂକର୍ଷଣ ଭୁବି, ଭଗବାନ ତାଙ୍କ ନାମକରଣ ମଧ୍ୟ କରିଦେଉଛନ୍ତି। ଯେହେତୁ ସେ ଦେବଙ୍କ ଗର୍ଭରୁ ରୋହିଣୀଙ୍କ ଗର୍ଭକୁ ଆସିବେ, ସଂକର୍ଷଣ ହେଇକି ଆସିବେ, ସେଥିପାଇଁ ତାଙ୍କ ନାମ ହେବ ସଂକର୍ଷଣ। ଏବଂ ରାମେତି ଲୋକରମଣା, ତାଙ୍କର ଆଉ ଗୋଟିଏ ନାମ ହେବ ରାମ, କାହିଁକି ନା ସେ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କରିବେ ଲୋକରମଣା। ଏବଂ ଆଉ ଗୋଟିଏ ନାମ ତାଙ୍କର ହେବ ବଳଭଦ୍ରଂ, କାରଣ ବଳଚ୍ଛୟା, ବହୁତ ବଳ ତାଙ୍କର ରହିଛି ବଳଭଦ୍ର। ଏ ବଳ କ'ଣ, ଇଏ ହେଉଛି ଚିତ୍ବଳ, ଏ ଭଗବାନ କୃପାରୁ ଆମେ ଭଗବାନଙ୍କୁ ଜାଣିବା। ନାୟମ ଆତ୍ମା ବଳହୀନ ଲବ୍ଧ ଗୋଟେ ଉପନିଷଦରେ ରହିଛି, ଆମର ଯଦି ବଳ ନାହିଁ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ଏ ବଳ ହେଉଛି ଚିତ୍ବଳ, ଏଇ ଚିତ୍ବଳକୁ ଭଗବାନ ଦେବେ, ବଳରାମ ଦେବେ, ବଳଭଦ୍ର ଦେବେ। ଏଇଭଳି ଭାବରେ ଯେତେବେଳେ ଭଗବାନ କହିଲେ, ସେ କହିଲେ ଓଁ ଓଁ କହିକିରି, ଯଦି ଓଁ ଇତି ତଦ୍ବଚ ପ୍ରତିଗୃହ ପରିକ୍ରମ୍ୟ ଗାଁ ଗତା ତତ୍ ତଥା କରୋତ୍, ମାୟାଦେବୀ ଓଁ କହିଲେ, ଓଁ କହିଲେ ପ୍ରଭୁ ଠିକ୍ ଅଛି ଆପଣ ଯାହା କହିଲେ ସେଇଭଳି ଭାବେ କରିବି କହିକି ତାଙ୍କୁ ପ୍ରଦକ୍ଷିଣ କରିକିରି ପରିକ୍ରମା କରିକିରି ସେ ଚାଲିଲେ, ଯାଇ ଆସି ପହଞ୍ଚିଗଲେ ମଥୁରାରେ। ମଥୁରାରୁ ଦେବକୀଙ୍କର ଗର୍ଭକୁ ନେଇକିରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ, ଏସବୁ କଥା ସବୁ ରହିଛି, ବିଶେଷ ବିସ୍ତାର ଭାବେ ରହିଛି, ଆମେ ସବୁ ଗୋଟି ଗୋଟି ଶ୍ଳୋକ କହିବା ନାହିଁ, ସଂକ୍ଷେପରେ କହୁଛେ। ତେଣୁ ଏହିଭଳି ଭାବରେ ସପ୍ତମ ଗର୍ଭ, ଯେଉଁ କଂସ ଚିନ୍ତା କରୁଛି ସପ୍ତମ ଗର୍ଭକୁ ହତ୍ୟା କରିବ ନା, ଯେଉଁ କ୍ୟାଲେଣ୍ଡର ଦେଖୁଛି ହେଇଗଲା ସପ୍ତମ ଗର୍ଭ, ଗଣୁଛି ଗୋଟିଏ ଦିନ ଦୈନିକ ପ୍ରତିଦିନ ରାତି ଗଣି ଗଣିକି ସେ ରହୁଛି, ତା'ର ଆଉ କିଛି କାମ ନାହିଁ, ଅଷ୍ଟମ ଗର୍ଭକୁ କେମିତି ହତ୍ୟା କରିବ। କିନ୍ତୁ ଦେଖିଲା ବେଳକୁ ଖବର ଚାଲିଗଲା ଯେ ସପ୍ତମ ଗର୍ଭ ପାହାତ ହୋଇଗଲା, କେହି ଜାଣିପାରିଲେ ନାହିଁ ଯେ ସପ୍ତମ ଗର୍ଭ କିଏ। ମଥୁରାରେ ଯେତେ ମଥୁରାବାସୀ ଅଛନ୍ତି ସମସ୍ତେ ଖବର ରଖୁଛନ୍ତି, ସବୁ ଯାହା ସବୁ ହେଉଛି ରାଜ ପରିବାରରେ ଯାହା ସବୁ ହେଉଛି ସବୁ ସାରା ପ୍ରଜାମାନେ ସବୁ ଜାଣୁଛନ୍ତି। କଂସ ଆସି ଖବର ପାଇଲା ଯେ ତାଙ୍କର ଗର୍ଭପାତ ହୋଇଗଲା, ତେଣୁ ଆଉ କ'ଣ କରିବ, ସପ୍ତମ ପିଲାକୁ ହତ୍ୟା କରିଥାନ୍ତା, ଭଗବାନ କ'ଣ ସେ ହତ୍ୟା କରିବ। ଭଗବାନ ଚାଲିଗଲେ ସେଠିକି, ଯଶୋଦାଙ୍କର ଗର୍ଭକୁ ଆସି ପହଞ୍ଚିଗଲେ, ଏ ଆମର ହଁ ଯଶୋଦା ଏ ରୋହିଣୀଙ୍କ ଗର୍ଭରେ। ତେଣୁ ସେଥିପାଇଁ ତାଙ୍କର ନାମ ହେଲା ସଂକର୍ଷଣ। କିନ୍ତୁ ଗର୍ଗାଚାର୍ଯ୍ୟ ଯେତେବେଳେ ନାମକରଣ କରିବେ ବଳରାମଙ୍କର, ସେତେବେଳେ ଯେଉଁ ସଂକର୍ଷଣ କହିବେ ସେତେବେଳେ ଏ କଥାଟି କହିବେ ନାହିଁ, କାରଣ ନନ୍ଦ ମହାରାଜଙ୍କୁ ଇଏ ଭଗବାନ ନୁହନ୍ତି ବୋଲି ସେଇଟା କହିବେ, ତାଙ୍କୁ ଏଇଭଳି ଭାବରେ କହିବେ। ଗୋପନରେ ତାଙ୍କ ନାମକରଣ ହେବ, ସେ କହିବେ ଯଦୁମାନଙ୍କ ଭିତରେ ଯେଉଁ ରହିଛି ଦ୍ୱନ୍ଦ୍ୱକୁ ସେ ଦୂର କରିବେ, ସେଥିପାଇଁ ତାଙ୍କ ନାମ ହେବ ସଂକର୍ଷଣ। ଏ କଥାଟି ସେତେବେଳେ ଆସିବ, ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଆସିବ ସେ କଥା। ଅପୃଥକ ଭାବାତ୍, ତାଙ୍କୁ ପୃଥକ ଯେଉଁ ରହିଛି ତାଙ୍କ ଭିତରେ ଗଣ୍ଡଗୋଳ ଫଣ୍ଡଗୋଳ ହେଲେ ସେଠାକୁ ଦୂର କରିବେ, ସେ ତାଙ୍କ ନାମ ହେବ ସଂକର୍ଷଣ। ଏ କଥାଟି କହିଲେ ନାହିଁ, ଯଦିଓ ଜାଣିଛନ୍ତି ଗର୍ଗାଚାର୍ଯ୍ୟ ଏ ସଂକର୍ଷଣ ଦେବଦେବୀ ଗର୍ଭରୁ ରୋହିଣୀଙ୍କ ଗର୍ଭକୁ ଯାଇଛନ୍ତି ବୋଲି ତାଙ୍କ ନାମ ହେବ ସଂକର୍ଷଣ, ସେ କଥା କହିଲେ ନାହିଁ, କିନ୍ତୁ ଭଗବାନ କହିଦେଲେ ତାଙ୍କ ନାମ ହେବ ସଂକର୍ଷଣ ଏଇଥିପାଇଁ। ତେଣୁ ଏହିଭଳି ଭାବରେ ସପ୍ତମ ଗର୍ଭ ସମସ୍ତେ ଜାଣିଲେ ପାହାତ ହୋଇଗଲା, ଦେବକୀ ମଧ୍ୟ ଜାଣିଲେ ମୋର ଗର୍ଭ ପାହାତ ହୋଇଗଲା, ସେ ଜାଣିପାରିଲେନି ଯେ ମୋର ଗର୍ଭ ଯାଇକିରି ରୋହିଣୀଙ୍କ ଗର୍ଭ ଯାଇଛନ୍ତି ବୋଲି। ଯାହା ବି ହଉ, ଏଇଭଳି ଭାବରେ ବର୍ତ୍ତମାନ ତୋ ଜଗନ୍ମଙ୍ଗଳମଚ୍ୟୁତାଂଶ ସମାହିତଂ ସୁରସୁତେନ ଦେବୀ ଦଧାର ସର୍ବାତ୍ମକାତ୍ମଭୂତଂ କାଷ୍ଠା ଯଥାନନ୍ଦକରଂ ମନସ୍ଥ। ବର୍ତ୍ତମାନ ଭଗବାନଙ୍କର ଆବିର୍ଭାବ ହେଲା, ଏଭଳି ହେଲା ତୋ ଜଗନ୍ମଙ୍ଗଳମଚ୍ୟୁତାଂଶ, ଅଚ୍ୟୁତଙ୍କର ଅଂଶ ଭଗବାନ ଜଗତର ମଙ୍ଗଳ କରିବା ପାଇଁ ଆସିଛନ୍ତି। ସିଏ ଜଗନ୍ମଙ୍ଗଳ ମଚ୍ୟୁତାଂଶ ସମାହିତ ସୁରସୁତେନ ଦେବୀ, ସମାହିତ ସୁର ସୁର କହିଲେ ଯେଉଁ ରହିଛନ୍ତି କିଏ, ଯେଉଁ ବସୁଦେବ, ବସୁଦେବ ସୁରସୁତ ସୁରସେନଙ୍କର ପୁତ୍ର ହେଉଛନ୍ତି ବସୁଦେବ। ତାଙ୍କର ମନକୁ ଆସିଲେ ଭଗବାନ, ପ୍ରଥମେ ତାଙ୍କର ମନକୁ ଆସିଲେ ସମାହିତ ସମ୍ୟକ ରୂପରେ ଆସିଲେ, ପିତାଙ୍କର ମନକୁ ଆସିଲେ ସମାହିତ ସୁରସୁତେନ ଦେବୀ, ତେଣୁ ସିଏ ତାଙ୍କର ମନରୁ ଦେବକୀଙ୍କ ମନକୁ ସ୍ଥାନାନ୍ତରିତ କଲେ। ଦେବୀ ଦଧାର ସର୍ବାତ୍ମକ ଆତ୍ମଭୂତମ, ସିଏ ହେଉଛନ୍ତି ସର୍ବାତ୍ମକ ସମସ୍ତଙ୍କର ଆତ୍ମା, ସିଏ ସର୍ବାତ୍ମକ ଭୂତମ କାଷ୍ଠା ଯଥାନନ୍ଦକରଂ ମନସ୍ଥ। ଯେଉଁଭଳି ଭାବରେ କାଷ୍ଠା ଯଥାନନ୍ଦକରଂ ମନସ୍ଥ କହିଲେ ପୂର୍ବ ଦିଗରେ ଯେଉଁଭଳି ଭାବରେ ସୂର୍ଯ୍ୟ ଆସନ୍ତି ଆନନ୍ଦ ପ୍ରଦାନ କରନ୍ତି, ସେହିଭଳି ଭାବରେ ଆନନ୍ଦ ଇଏ ଆନନ୍ଦ ଘନ ଭଗବାନ ଦେବକୀଙ୍କ ଗର୍ଭ। ଦେବକୀଙ୍କର ଛଅ ପୁତ୍ର ମୃତ୍ୟୁବରଣ କଲେ, ସପ୍ତମ ପୁତ୍ର କୁଆଡ଼େ ଗଲେ ସେ ଜାଣିପାରିନାହାନ୍ତି, କେତେ ମନ ଦୁଃଖ ତାଙ୍କର ନ ହେଇଥିବ, କିନ୍ତୁ ଆନନ୍ଦ ଘନ ଆସିଗଲେ, ତାଙ୍କର ମନର ଦୁଃଖ ଚାଲିଗଲା, ଆନନ୍ଦ ଆନନ୍ଦ ଘନ ସିଏ ଆଉ ସିଏ ମଧ୍ୟ ଆନନ୍ଦିତ ହୋଇଗଲେ, ଆନନ୍ଦିତ ହୋଇଗଲେ ଆନନ୍ଦଙ୍କର ମନସ୍ଥ। ତେଣୁ ଏହିଭଳି ଭାବରେ ଭଗବାନ ଏହିଭଳି ଭାବରେ ଆସନ୍ତି। ଏ ସାଧାରଣ ଜନ୍ମ କର୍ମ ଯେମିତି ଦିବ୍ୟମ ବୋଲି କୁହାଯାଇଛି, ଭଗବାନଙ୍କର ଯେମିତି ଅନ୍ୟମାନେ ଯଦି ପିତାଙ୍କର ବୀର୍ଯ୍ୟକୁ ଆଶ୍ରୟ କରି ମାଆଙ୍କ ଗର୍ଭକୁ ଆସନ୍ତି, ଭଗବାନ ସେଭଳି ଆସନ୍ତି ନାହିଁ। ଏ ଯେଉଁ ଭଗବାନର ଦିବ୍ୟତା, ଏହିଭଳି ଭାବରେ ଭଗବାନ ଆବିର୍ଭାବ ହୋଇଥିଲେ। ତେଣୁ ଏ ଖବରଟି ଯେତେବେଳେ ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ବହୁତ ମନ ଦୁଃଖ ହେଉଛି, ଭଗବାନ ଆସିଲେ ମାଆଙ୍କ ଗର୍ଭରେ, କିନ୍ତୁ ସା ଦେବକୀ ସର୍ବଜଗନ୍ନିବାସୋ ନିବାସ ଭୂତାନିତରାନ୍ନରେ ଯେ ଭୋଜେନ୍ଦ୍ର ଗେହେ ଅଗ୍ନି ଶିଖେବ ରୁଦ୍ଧ କ'ଣ ସରସ୍ୱତୀ ଜ୍ଞାନ କଳେ ଯଥା ସତୀ। ସା ଦେବକୀ, ସେଇ ଦେବକୀ ସର୍ବଜଗନ୍ନିବାସ, ଭଗବାନ ହେଉଛନ୍ତି ସମସ୍ତ ଜଗତର ତାଙ୍କ ପାଖରେ ରହିଛନ୍ତି, ସମସ୍ତ ଜଗତ ନିବାସ ହେଉଛନ୍ତି ଭଗବାନ, ସିଏ ମାଆଙ୍କର ନିବାସ ହୋଇଗଲେ, ସର୍ବଜଗନ୍ ନିବାସ ହୋଇଗଲେ ମା ଦେବକୀ। ସା ଦେବକୀ ସର୍ବଜଗନ୍ ନିବାସ ନିବାସ ଭୂତା ନିତରାନ୍ୟରେ ଯେ, ଯଦିଓ ଭଗବାନ ତାଙ୍କର ଗର୍ଭରେ ରହିଛନ୍ତି କିନ୍ତୁ ତଥାପି ସିଏ ଏତେ ଶୋଭିତ ହେଉନାହାନ୍ତି, କାହିଁକି ନା ଭୋଜେନ୍ଦ୍ର ଗେହେ ଅଗ୍ନିଶିଖେ ବୃଦ୍ଧା, ବନ୍ଦୀଶାଳାରେ ସେ ରହିଛନ୍ତି, ବନ୍ଦୀଶାଳାରେ କିଏ ଦେଖୁଛନ୍ତି ତାଙ୍କୁ, ବନ୍ଦୀଶାଳାରେ ସେ ରହିଛନ୍ତି କେହି ଦେଖିପାରୁନାହାନ୍ତି ତାଙ୍କୁ, ଯିଏ ଦେଖିବ ସେ ଆନନ୍ଦ ପ୍ରାପ୍ତ ହେବ, ଭଗବାନ ସେଠି ରହିଛନ୍ତି। ତେଣୁ ସରସ୍ୱତୀ ଜ୍ଞାନ କାଳେ ଯଥା ସତୀ, ସୁଖଦେବ ଗୋସ୍ୱାମୀ ଉଦାହରଣ ଦେଉଛନ୍ତି ଯେଉଁଭଳି ଭାବରେ ସରସ୍ୱତୀ ଦେବୀ ଜ୍ଞାନ, ଜ୍ଞାନର ଅବତାର, ଜ୍ଞାନ ଶକ୍ତି, ଜଣଙ୍କ ପାଖରେ ରହିଗଲା ମାନେ ତା'ର ସବୁ ଜ୍ଞାନ ଆସିବ, କିନ୍ତୁ ସେ ଜ୍ଞାନକୁ ଯଦି ବିତରଣ ନ କଲା ତାହେଲେ ସେ ଫଳରେ ପରିଣତ ହୋଇଯିବ। ଫଳ ବ୍ୟକ୍ତି ସିଏ ଜ୍ଞାନ ଅଛି ତା'ର ସେ ଜ୍ଞାନଟାକୁ ବ୍ୟବହାର କରୁନାହିଁ, ସମସ୍ତଙ୍କର ମଙ୍ଗଳ କରୁନାହିଁ, ସମସ୍ତଙ୍କର କଲ୍ୟାଣ କରୁନାହିଁ, ସରସ୍ୱତୀ ଦେବୀ ମନ ଦୁଃଖ କରିବେ। ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ମନ ଦୁଃଖ କରୁଛନ୍ତି ଯେ ଭଗବାନ ଯଦିଓ ଦେବକୀଙ୍କ ଗର୍ଭରେ ଅଛନ୍ତି, ଦେବକୀ କେତେ ଶୋଭିତ ହେଉଛନ୍ତି କିନ୍ତୁ ଅନ୍ୟମାନେ କେହି ଦେଖିପାରୁନାହାନ୍ତି ତାଙ୍କର ଶୋଭା। ତେଣୁ ଏଠି ଏ କଥା ଯେତେବେଳେ ଖବର ପାଇଗଲେ ସବୁ ହିସାବ ରଖୁଛନ୍ତି ନା, କଂସ ଗୋଟି ଗୋଟି କରି ଦିନ ଗଣିକି ସବୁ ହିସାବ କରୁଛନ୍ତି। ଗର୍ଭ ଆସିଗଲା, ଅଷ୍ଟମ ଗର୍ଭ କହିକି ଆସି ପହଞ୍ଚିଗଲା, ଆସି ପହଞ୍ଚିଗଲା ଯେଉଁ ଜେଲ୍ ଭିତରେ ଆସି ପହଞ୍ଚିଗଲା, ଗର୍ଭ ଆସିଯାଇଛି, ଅଷ୍ଟମ ଗର୍ଭ ମୋର ମୋତେ ଯେ ହତ୍ୟା ଯାଇ ପହଞ୍ଚିଗଲି, ଦେଖୁଛି ଦେବକୀ ସେଇଠି ଅଛନ୍ତି। ଦେବକୀ ଖାଲି କ'ଣ ଗୋଟେ ଦେବୀ ଭଳି କ'ଣ ବହୁତ ସୁନ୍ଦର ଦେଖାଯାଉଛି, ବହୁତ ତେଜ ତାଙ୍କ ଶରୀରରୁ ବାହାରୁଛି, ସେ ଚିହ୍ନି ପାରିଲେ ନାହିଁ। ହେ ବନ୍ଦୀ ରଖିକି ପଚାରିଲେ ମୋର ଭଉଣୀ କାହିଁ, ଦେବକୀ କାହିଁ ନା ସେଇ ପରା ଯିଏ ଠିଆ ହେଇଛନ୍ତି ନା, ଇଏ ଏଭଳି ହେଇଛି ସା କ'ଣ ସରସ୍ୱତୀ ଜ୍ଞାନ କେ ଆଉ ଯେତେବେଳେ ଦେଖିଲେ ତାଙ୍କୁ ଦେଖିଲେ ଯେଉଁ ରହିଛନ୍ତି କ'ଣ 2019 କହିଲେ, ତେଣୁ ତାଙ୍କୁ ଦେଖିକରି ସେ କହୁଛି ଇଏ ମୋ ଭଉଣୀ, ଇଏ ହଉ ବି କାଳ କଂସ ଭୟ ଆସିଗଲା, କଂସର ଭୟ ଆସିଗଲା। ଆହ ଏସ ମେ ପ୍ରାଣର ହରି ଗୁହାଂ ଧ୍ରୁବଂ ଶ୍ରୁତୁ ଜନ୍ ନ ପୁରେୟମ୍ ଇଦୃଶିମ୍। ଆ ପୂର୍ବରୁ ଏତେ ଥର ଦେଖିଛନ୍ତି, ଏତେ ତାଙ୍କ ପିଲାକୁ ସବୁ ହତ୍ୟା କଲେ ସବୁ କଲେ, ଦେବକୀ ବହୁତ ଦୁଃଖୀ ହେଇକି ରହୁଥିଲା, କିନ୍ତୁ ଆଜି ପୁରା ସୁଖରେ ପୁରା କାହିଁରେ କ'ଣ ସବୁ ରହିଛନ୍ତି, ଆନନ୍ଦ ହସ ବାହାରୁଛି ତାଙ୍କ ମୁହଁରୁ। ଏସବୁ ଦେଖିକିରି ଇଏ ଡରିଗଲା, ଭୟ କରିଗଲା, ଆରେ ତାଙ୍କର ଗର୍ଭରେ ମୋର ଆଉ ଆହ ଏସେ ମେ ପ୍ରାଣହର ହରି ଗୁହା, ଆଙ୍କର ଗର୍ଭରେ ମୋର ପ୍ରାଣ ଯିଏ ହରଣ କରିବ ଆସି ପହଞ୍ଚିଗଲା, ତାର ଭୟ ଆସିଗଲା, ଭୟ ଆସିଗଲା। ଭଗବାନ ଯଦି ଆନନ୍ଦ ହେବା ଆମେ ସେ ଦେଖିବା, ଦେବତାମାନେ ଆନନ୍ଦିତ ହେବେ, କିନ୍ତୁ କଂସ ଭୟରେ ଥରିଲା କିଗିରି କହିଲା ନିଶ୍ଚିନ୍ତ ଭାବରେ ମୋତେ ଯିଏ ହତ୍ୟା କରିବେ ତାକୁ ମୁଁ ପୂର୍ବରୁ ଦେଖିଛି, 6 ବର୍ଷ କାଳ ମୁଁ ଦେଖିକି ଆସୁଛି, 6ଟି ସନ୍ତାନକୁ ହତ୍ୟା କଲେଣି ନା, 6ଟି ନ ମାନେ 6ଟି ସନ୍ତାନକୁ ଯଦି ହତ୍ୟା କଲେ, ଗୋଟିଏ ବର୍ଷ ସେଠି ଥିଲେ ଦେବକୀ ଆଉ ବସୁଦେବ ତାଙ୍କ ଗୃହରେ ଥିଲେ, ସେ ଯେତେବେଳେ ସନ୍ତାନକୁ ଦେଲା ପରେ ତାପରେ ନାରଦମୁନି ଆସି କହିଲେ, ତାପରେ ତାଙ୍କୁ ବନ୍ଦୀ କଲେ 5 ବର୍ଷ କାଳ, ଗୋଟିଏ ଗୋଟିଏ 6ଟି ପ୍ରଥମ ଗୋଟିକୁ ସନ୍ତାନକୁ ମାରିଲେ, ତାପରେ 5ଟି କନ୍ୟା ସନ୍ତାନ, ଏଇଭଳିଆ 6ଟି ବର୍ଷ 6ଟି ସନ୍ତାନକୁ ମାରିଛନ୍ତି। ଦେବକୀକୁ କିଭଳି ଭାବରେ ଦୁଃଖୀ ଦେଖୁଥିଲେ ସିଏ, ଆଜି ଦେଖିଲେ ଚିହ୍ନି ପାରୁନାହାନ୍ତି ସିଏ, ତେଣୁ ଜାଣିଲେ ନିଶ୍ଚିନ୍ତ ଭାବରେ ମୋର ମୃତ୍ୟୁ ଆସି ତାଙ୍କର ଗର୍ଭରେ ରହିଗଲା। ତେଣୁ ତାଙ୍କର ମନ ପରିବର୍ତ୍ତନ ହୋଇଗଲା ଭୟରେ, ସେତେବେଳେ ଯେତେବେଳେ ଆକାଶବାଣୀ ଶୁଣୁଥିଲେ ସେତେବେଳେ ଚିନ୍ତା କରୁଥିଲା ମୁଁ ବର୍ତ୍ତମାନ ମାରିଦେବି ଦେବକୀଙ୍କୁ, ତାଙ୍କର ବେଣୀ ଧରିକି ଖଣ୍ଡକ ଉତ୍ତୋଳନ କରି ହତ୍ୟା କରିବା ପାଇଁ ବସିଥିଲା, ବହୁତ ବୁଝେଇଲା ପରେ ଯାଇକି ସେ ସେଥିରୁ ବିରତ ହେଲା। ଆଜି ଚିନ୍ତା କରୁଛି ନା ମୁଁ ଯଦି ବର୍ତ୍ତମାନ ତାକୁ ହତ୍ୟା କରିବି କିମ୍ୟ ତସ୍ମିନ୍ କରଣୀୟ ମାସୁମେ ଯଦର୍ଥତନ୍ତ୍ର ନ ବିହନ୍ତି ବିକ୍ରମମ୍ ସ୍ତ୍ରିୟା ସୋସୁ ଗୁରୁ ମତ୍ୟା ବଧୋୟଂ ଯଶ ଶ୍ରିୟଂ ହନ୍ତୁ ଅନୁକୂଳା ମାୟୁ। ବର୍ତ୍ତମାନ ତାଙ୍କର ଚିନ୍ତା ବଦଳିଗଲା, କି ମଧ୍ୟ ତସ୍ମିନ୍ କରଣୀୟମ୍, ମୋର ବର୍ତ୍ତମାନ କ'ଣ କରିବା କଥା ଜାଣିପାରିଲେ ନାହିଁ, ଭଗବାନ ମତିକୁ ବିଭ୍ରମଣ କରିଦେଲେ। କହିଲେ ଜଗତ୍ତତନ୍ତ୍ର ନ ବିହନ୍ତି ବିକ୍ରମମ୍, ଶାସ୍ତ୍ର କ'ଣ କହୁଛନ୍ତି ନା ସ୍ତ୍ରିୟା ସ୍ତ୍ରୀ ଲୋକକୁ ହତ୍ୟା କରିବେ, ବର୍ତ୍ତମାନ ଚିନ୍ତା କରୁଛନ୍ତି, ସେତେବେଳେ ଚିନ୍ତା କରୁନଥିଲେ। ସ୍ତ୍ରିୟା ସୋସୁ ଇଏ ମୋର ଭଉଣୀ, ଗୁରୁ ଏମାନେ ସବୁ ଇଏ ବଦ୍ଧ ନୁହନ୍ତି, ଏମାନେ ସବୁ କାରଣ ଯଦି ବଦ୍ଧ କରିବେ ଯଶ ଐଶ୍ୱର୍ଯ୍ୟ ଏସବୁ କାଳ ଯେଉଁ ଆୟୁଷ ସବୁ ନଷ୍ଟ ହୋଇଯିବ, ଦଶମ ସ୍ଥାନ ଚତୁର୍ଥ ଧାରେ ଗୋଟେ ଶ୍ଳୋକ ଅଛନ୍ତି ଆମେ କହିବା ସେତେବେଳେ। ତେଣୁ ଏଇଭଳି ଭାବରେ ଚିନ୍ତା କରି ଅପେକ୍ଷା କଲେ କେତେବେଳେ ସେ ପିଲାଟି ଆସିବ ମୁଁ ତାକୁ ହତ୍ୟା କରିବି, ଏଇଭଳି ଭାବରେ କାହିଁକି ଦିନକୁ ଦିନ ସବୁ ଗଣୁଛନ୍ତି, କ୍ୟାଲେଣ୍ଡର ଗଣୁଛନ୍ତି, କେମିତି ସେ ରହିଛନ୍ତି ବର୍ଣ୍ଣନା କରାଯାଇଛି। ଆସିନ ସମ୍ବିଷନ୍ ତିଷ୍ଠନ୍ ଭୁଞ୍ଜାନ ପର୍ଯ୍ୟଟନ ମହିଲ ଚିନ୍ତୟାନ ଋଷିକେଶ ଅପଶ୍ୟତ୍ତାନ ମୟଂ ଜଗତ୍। ସେ ଯେତେବେଳେ ଚାଲୁଥିଲେ, ବୁଲୁଥିଲେ, ଯାହା କରୁଥିଲେ, ଆସିନ ଆସିନ କହିଲେ କେତେବେଳେ ସିଂହାସନରେ ବସିଛନ୍ତି, କେତେବେଳେ ସଜ୍ଜାର ଶୟନ ସମ୍ବିଷ୍ଟନ, କେତେବେଳେ ଯେକୌଣସି ସ୍ଥାନରେ ଅବସ୍ଥାନ କରିଛନ୍ତି, କେତେବେଳେ ଭୁଞ୍ଜାନ କେତେବେଳେ ଖାଉଛନ୍ତି, ପର୍ଯ୍ୟଟନ କେତେବେଳେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି, ଭୂମି ଶାସନ ଦେଖୁଛନ୍ତି, ଏସବୁ କଲାବେଳେ ସବୁବେଳେ ଚିନ୍ତା କରୁଥିଲେ ସେ ଭଗବାନଙ୍କୁ। ଋଷିକେଶ ଚିନ୍ତୟାନ ଋଷିକେଶ ଏବଂ ଅପଶ୍ୟତ ତନ୍ମୟଂ ଜଗତ୍, ସବୁଠାରେ ଦେଖୁଥିଲେ ତାଙ୍କୁ। ମୋର ମୋ ମୃତ୍ୟୁ ରୂପରେ ଆସିଥିଲା, ସେ ଭୟ କରୁଥିଲେ ସବୁବେଳେ। କ'ଣ ଯେତେବେଳେ ଭଗବାନ ପ୍ରବେଶ କରିବେ ମଲ୍ଲ ଯୁଦ୍ଧରେ ସମୟରେ, ସେ ସମୟରେ ବର୍ଣ୍ଣନା କରାଯାଉଛି, କଂସ ଭୟାତ୍ ମଲ୍ଲାନାମ ଅସନୀର ଏସବୁ ରହିଛି। ଭୋଜପତେ ମୃତ୍ୟୁ, ଭୋଜପତେ କହିଲେ କଂସ, ତାଙ୍କୁ ସବୁବେଳେ ଚିନ୍ତା କରୁଥିଲା ଇଏ ହେଉଛି ମୋର ମୃତ୍ୟୁ, ଏଇଭଳି ଭୟରେ ରହୁଥିଲା ସେ। ବହୁତ ଭୟ ଆସିବ କଂସକୁ, ଭୟ ମଧ୍ୟ ଶୁଣିବା ଆମେ ଏସବୁ କଥା। ତେଣୁ ଏଇଭଳି ଭାବରେ ଯେତେବେଳେ ସେ କଂସ ଦେଖି ଚାଲିଗଲା, ତା'ପରେ ଦେବତାମାନେ ଆସି ପହଞ୍ଚିଗଲେ। ଦେବତାମାନେ ଯେଉଁ ଯାଇକରି ପ୍ରାର୍ଥନା କରିଥିଲେ, ପୁରୁଷଂ ପୁରୁଷ ସୁକ୍ତେନ କ୍ଷୀରସନ୍ଧୁ ତଟରେ ସିନ୍ଧୁ ତଟରେ ପ୍ରାର୍ଥନା କରିଥିଲେ, ଆଜି ଭଗବାନ ଆସିଗଲେ, ସେମାନେ ଖବର ପାଇଗଲେ, ଗର୍ଭସ୍ତୁତି ଆସି କରିବେ, ବହୁତ ସ୍ତୁତି ରହିଛି। ତେଣୁ ସେମାନେ ଯେଉଁ ସ୍ତୁତି କରୁଛନ୍ତି କିଭଳି କହୁଛନ୍ତି, ସେଠି ବ୍ରହ୍ମା ଭବଶ୍ୟଶ୍ଚ ତତ୍ରୈକ୍ୟ ମୁନିଭି ନାରଦାଦିଭି ଦେବୈ ଶାନ୍ତରୈ ସାକଂ ଗିଭି ଭୂଷଣଂ ମିଡ଼ତୁ। ସବୁ ଦେବତାମାନେ ଆସି ପହଞ୍ଚିଗଲେ ସେ ମଥୁରାର ବନ୍ଦୀଶାଳାରେ। ଦେବତାମାନେ ଆସି ପହଞ୍ଚିଗଲେ, ବ୍ରହ୍ମା ମୁଖ୍ୟ ହେଉଛନ୍ତି ତାଙ୍କର ବ୍ରହ୍ମା, ତାପରେ ଭବ ଶିବଜୀ, ତତ୍ରୈ ତ ମୁନିଭି, ବହୁତ ମୁନିମାନେ ସବୁ ଆସିଥିଲେ, ତାଙ୍କ ଭିତରେ ନାରଦାଦିଭି ନାରଦ ଇତ୍ୟାଦି, ଏବଂ ଦେବୀ ଦେବତାମାନେ ଆସିଥିଲେ ଇନ୍ଦ୍ରଙ୍କ ସହିତ, ଅନ୍ୟ ଦେବତାମାନେ ଆସିଥିଲେ, ସାନୁଚରେ ଗନ୍ଧର୍ବ ଯକ୍ଷ କିନ୍ନର ଇତ୍ୟାଦି ସମସ୍ତଙ୍କର ଅନୁଚର, ଇନ୍ଦ୍ର ଦେବତାଙ୍କର ଅନୁଚରଙ୍କ ସହିତ ସାକଂ ଗିଭି ଭୂଷଣଂ ମିଡ଼ତୁ। ବହୁତ ସୁନ୍ଦର ସୁନ୍ଦର ସ୍ତୁତି କରିଛନ୍ତି, ଗିଭି ଏଭଳି ଭାବରେ ସ୍ତୁତି କରିଛନ୍ତି। ଆମେ ଆସନ୍ତାକାଲି ସେ ସ୍ତୁତି କଥା କହିବା, କାରଣ ବହୁତ କଥା ରହିଛି ଗର୍ଭସ୍ତୁତି। ଆମେ କେତୋଟି ସ୍ତୁତି ପାଠ କରିବା, ଭଗବାନଙ୍କର ଆସିବ ଜନ୍ମଦିନ ଆସିବ, ସେତେବେଳେ ସମୟରେ ମଧ୍ୟ କୁହାଯିବ ଅଗଷ୍ଟ ମାସରେ ଆସିଥିବ ଭଗବାନଙ୍କର, କୃଷ୍ଣଙ୍କର ଜନ୍ମ ହେବ। ତା ପୂର୍ବରୁ ଆମେ ଆଲୋଚନା କରିଦେଲେ ଭଗବାନଙ୍କ ନିତ୍ୟ ଜନ୍ମ ସବୁଠାରେ, ବର୍ତ୍ତମାନ ମଧ୍ୟ କେଉଁଠି ଜନ୍ମ ନେଇଥିବେ ଭଗବାନ, କେଉଁଠି ତାଙ୍କ ଲୀଳା ଚାଲିଥିବ। ତେଣୁ ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ, ଯେଉଁ କୁହାଗଲା ଗିଭି ଭୂଷଣଂ ମିଡ଼ତୁ, ଭୀଷଣ ଶବ୍ଦ ବ୍ୟବହାର କରାଗଲା। ଭୀଷଣ କହିଲେ ବୃଷ୍ଟି ଯେଉଁ ହେଉଛି, ମେଘ, ମେଘର ଯେଉଁ ରଙ୍ଗ କିଭଳି ରହିଛି, ବର୍ତ୍ତମାନ ବୃଷ୍ଟି ହେଉଛି ମଝିରେ ମଝିରେ, ମେଘ ଯେଉଁ ହେଉଛି ମେଘର ରଙ୍ଗ କିଭଳି ରହିଛି, ସେହିଭଳି ଭାବରେ ଭଗବାନଙ୍କ ରଙ୍ଗ, ମାଆଙ୍କର ଗର୍ଭରେ ଥିଲେ ମଧ୍ୟ ଏମାନେ ସବୁ ଦେଖିପାରୁଛନ୍ତି ଦେବତାମାନେ। ତେଣୁ ଏଠି କୁହାଯାଉଛି ଭୀଷଣ କହିଲେ ଲୀଳାମୃତ ବର୍ଷଣମ୍, ଲୀଳାମୃତ ଭଗବାନଙ୍କ ଲୀଳା ଚାଲିବ, ନବେଟି ଅଧ୍ୟାୟରେ ଭଗବାନଙ୍କ ଲୀଳା ଚାଲିବ, ଲୀଳା ଅମୃତକୁ ବର୍ଷଣ କରିବେ। ଇଏ ଆମେ ଯେଉଁ କଥା କହୁଛି ଲୀଳାମୃତ ଭଗବାନଙ୍କର, ଏଇଟା ଆମ ପାଇଁ ବର୍ଷା ହେଉଛି, ଆମ ପାଇଁ ଲୀଳାମୃତ ବର୍ଷା ହେଉଛି ଆମ ଉପରେ ଭଗବାନଙ୍କ କୃପା। ଲୀଳା କୃଷ୍ଣ ଅମ୍ବୁଦଂ, କୃଷ୍ଣ ରୂପକ ଅମ୍ବୁଦ, ଇଏ କୃଷ୍ଣ ରୂପକ ଅମ୍ବୁଦ। ତେଣୁ ବ୍ରହ୍ମା ଭୁବନ ଚତୁର୍ଦ୍ଦଶ କେଦାର ମହା କୃଷିବଳ ଇବ, ସେମାନେ ସବୁ ଏହିଭଳି ଭାବରେ ଆନନ୍ଦିତ ହେଉଛନ୍ତି। କଂସର କେମିତି ଭୟ ହେଲା ଆମେ ଦେଖିଲେ, କିନ୍ତୁ ଦେବତାମାନଙ୍କର କେମିତି ଆନନ୍ଦ ଦେଖନ୍ତୁ। ଜଣେ ଆଚାର୍ଯ୍ୟ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଟୀକାରେ କହୁଛନ୍ତି କିଭଳି ତାଙ୍କର ଆନନ୍ଦ ହେଲା ନା, ଯେମିତି କୃଷି ଆମର ବର୍ତ୍ତମାନ କୃଷି ଚାଲିଛି, ଯଦି ବର୍ଷା ନହେବ କ'ଣ କରିବା, ଆମର ଅବଶ୍ୟ ଜଳ ଅଛି ଆମେ ଦେଇଦେବା, କିଛି ସାଧାରଣ ଭାବରେ କେଉଁଠି ଦିଆହେବ ଜଳ, ଯଦି ଜଳ ଠିକ୍ ସମୟରେ ହେଇଗଲା କୃଷକର କେତେ ଆନନ୍ଦ ନ ହେବ। ସେହିଭଳି ଭାବରେ ବ୍ରହ୍ମା ହେଉଛନ୍ତି ଚତୁର୍ଦ୍ଦଶ ଭୁବନର କୃଷକ ଭଳି, ଚତୁର୍ଦ୍ଦଶ ଭୁବନର ସେ ପାଳନ କରୁଛନ୍ତି ବା ସେ ସୃଷ୍ଟି କରୁଛନ୍ତି, ତାଙ୍କର ମଧ୍ୟ କେମିତି ସବୁ ଆବଶ୍ୟକତା ସେ ପୂରଣ କରିବେ, ସେଥିପାଇଁ ସେ ଆନନ୍ଦିତ ହେଉଛନ୍ତି ଭଗବାନଙ୍କ ରୂପକୁ ଦେଖିକରି। କୃଷକ ଯେଭଳି ବର୍ଷାକୁ ଦେଖିଲେ ଆନନ୍ଦିତ ହୁଏ, ସେହିଭଳି ଭାବରେ ସେ ଆନନ୍ଦିତ ହେଉଛନ୍ତି ବ୍ରହ୍ମା। ଭବ ଶିବଜୀ କିଭଳି ଆନନ୍ଦିତ ହେଉଛନ୍ତି ନା, ଭବଶ୍ୟ ଉଲ୍ଲାସିତ ସାଧୁପକ୍ଷ ନୃତ୍ୟ ବିନୋଦୀ ମହା ନୀଳକଣ୍ଠ ଇବ, ନୀଳକଣ୍ଠ ମୟୂର ମୟୂର ମେଘକୁ ଦେଖିଲେ କେତେ ଆନନ୍ଦିତ ହୁଏ, ନୃତ୍ୟ କରେ ସିଏ, ମେଘ ଦେଖିଲେ, ମେଘର ରଙ୍ଗ ଦେଖିଲେ ସେ ନୃତ୍ୟ କରେ। ତେଣୁ ଆମେ ଶୁଣୁଥିଲେ ଭଗବାନଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଲୀଳା କରୁଥିଲେ ସେହି ସମୟରେ ମୟୂରମାନେ ତାଙ୍କର ରୂପ ଦେଖି ନୃତ୍ୟ କରୁଥିଲେ। ଏସବୁ ଆମେ ଆଗ ବର୍ଣ୍ଣନା କରିସାରିଛେ। ତେଣୁ ମୟୂର ଏଠି ଜଣେ ଆଚାର୍ଯ୍ୟ କହିଛନ୍ତି, ମୟୂର ତାଙ୍କୁ ଖୁସି ହେଇକି ତାଙ୍କ ନୃତ୍ୟରେ ଖୁସି ହେଇକି ତାଙ୍କୁ ପୁରସ୍କାର ନୋବେଲ ପ୍ରାଇଜ୍ ଦେଲେ, ତାଙ୍କର ପୁଚ୍ଛକୁ ଦେଲେ, ଭଗବାନ ତାକୁ ନିଜର ମସ୍ତକରେ ଲଗେଇଥିଲେ। ଏସବୁ କଥା ବର୍ଣ୍ଣନା କରାଯାଇସାରିଛି। ଯେମିତି ମୟୂରର କଣ୍ଠ ନୀଳ ରହିଛି, ନୀଳକଣ୍ଠ, ସେଭଳି ଭାବରେ ଶିବଜୀଙ୍କ ନୀଳକଣ୍ଠ ମୟୂର ଭଳି, ଯେଉଁଭଳି ଭାବରେ ମୟୂର ମେଘକୁ ଦେଖିଲେ ଆନନ୍ଦରେ ନୃତ୍ୟ କରେ, ଭଗବାନ ଶିବଜୀ ମଧ୍ୟ ସେହିଭଳି ଭାବରେ ଆନନ୍ଦରେ ନୃତ୍ୟ କରୁଛନ୍ତି, ଆନନ୍ଦରେ ଅଭିଭୂତ ହୋଇଯାଉଛନ୍ତି। ନୃତ୍ୟ ବିନା ସାଧୁ ପକ୍ଷେ ସାଧୁ ନାରକ ନରକ ଆଦି କିଭଳି ଭାବରେ ନାରଦ ଆଦି କିଭଳି ଭାବରେ ନା ନାରଦ ଆଦି କିଭଳି ଭାବରେ ନା ମହା ଉତ୍କଣ୍ଠ ଚାତକେଇ ଚାତକ ଚାତକ ପକ୍ଷୀ ଗୋଟେ ଏଭଳି ପକ୍ଷୀ। ଚାତକ ପକ୍ଷୀ ବିଷୟରେ ଜାଣିଛନ୍ତି କିଏ? ଚାତକ ପକ୍ଷୀ ତାକୁ ଶୋଷ ହେଲେ ସେ ପାଣି ପିଏ ନାହିଁ, ଗଙ୍ଗା ନଦୀରେ ଥିଲେ ମଧ୍ୟ ସେ ପାଣି ପିଏ ନାହିଁ। ସେ ବୃଷ୍ଟି ହେଲେ ବର୍ଷା ଜଳ ହେଲେ ସେଇ ଜଳକୁ ସେ ପାନ କରିବ। ଆମର ସେ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ ସବୁ ଜଳ ବୃଷ୍ଟି ଜଳ ମଧ୍ୟ ସେ ପାନ କରନ୍ତି ନାହିଁ। ଯେଉଁ ସ୍ୱାତି ନକ୍ଷତ୍ରରେ ଯଦି ବୃଷ୍ଟି ହେବ ସେହି ଜଳକୁ ସେ ପାନ କରିବେ। ଏଭଳି ଚାତକ ରହିଛି, ଜଣେ ମୃତ୍ୟୁବରଣ କରିଛୁ କିଛି ଅସୁବିଧା ନାହିଁ, କିନ୍ତୁ ସେ ବୃଷ୍ଟି ହେଲେ ସେ ଜଳକୁ ପାନ କରିବ। ଏଭଳି ଚାତକ ପକ୍ଷୀ ରହିଛି। ସେହିଭଳି ଭାବେ ନାରଦ ମୁନି ଭଗବାନଙ୍କ ରୂପ ଦେଖି ତାଙ୍କର ଆନନ୍ଦ ସେହିଭଳି ଭାବରେ, ଆଜି ଯେମିତି ଚାତକ ବର୍ଷ ସାରା ପାଣି ପିଇ ମାନେ ଚିଁ 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 ହେଉଥିବ, ବର୍ଷା ଦିନ ଆସିଲେ ସେ ସାତି ନକ୍ଷତ୍ରରେ ଜଳ ଜଳ ମିଳିଲେ ସେଟା ପାନ କରିବ, ତାହେଲେ ଯେଉଁ ଆନନ୍ଦ ଗୋଟିଏ ବର୍ଷ କାଳ ତୃଷାରେ ରହିଥିବ ଯେଉଁ ଆନନ୍ଦ ନାରଦ ମୁନିଙ୍କର ସେହି ଆନନ୍ଦ ଏମାନେ ସବୁ ସ୍ତୁତି କରିବେ, ଆମେ ଶୁଣିବା ଆସନ୍ତାକାଲି, ସମୟ ନାହିଁ ଆଜି। ତେଣୁ ଏହିଭଳି ଭାବରେ ଦେବତାମାନେ କିଭଳି ଭାବରେ ଆନନ୍ଦିତ ହେଉଛନ୍ତି ନା, ଦେବୈ କଂସ ଜରାସନ୍ଧା ଆଦି ଦାବାନଳ ବୃତ୍ତେଇ ମହାମତଙ୍ଗ ଯାଇରିବ ସହ ଏଡ଼ୟନ। ଯେଭଳି ଭାବରେ ଜଙ୍ଗଲରେ ନିଆଁ ଲାଗିଗଲା, ହାତୀର କ'ଣ ଦଶା ହେବ, କେତେ କଷ୍ଟ ନ ହେବ, ସେହିଭଳି ଭାବେ ଯଦି ତାଙ୍କୁ ଗୋଟେ ମିଳିବ, ଗୋଟେ ଗଙ୍ଗାର ଶୀତଳ ଜଳ ମିଳିଯିବ, ତାହେଲେ କିଭଳି ଆନନ୍ଦ ସେମାନେ ନ ହେବେ। ସେହିଭଳି ଭାବରେ ଦେବତାମାନେ କଂସ ଜରାସନ୍ଧ ଇତ୍ୟାଦି ଭୟରେ ଏହିଭଳି ଭାବରେ ଦଗ୍ଧୀଭୂତ ହେଉଛନ୍ତି। ଆଜି ଭଗବାନଙ୍କ ରୂପକୁ ଦେଖିଦେଲେ, ମାଆଙ୍କ ଗର୍ଭରେ ଦେଖିକିରି ଆନନ୍ଦରେ ସବୁ ଗୀତ ବୋଲିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ସବୁ ସ୍ତୁତି କରିବେ। ଗର୍ଭସ୍ତୁତି ବହୁତ ସ୍ତୁତି ରହିଛି, ଆମେ ଆସନ୍ତାକାଲି ଗର୍ଭସ୍ତୁତି କରିବା। ଆମ କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗର୍ଭସୁନ୍ଦ କି ନିଧାଇ ଗୋଟମାନନ୍ଦେ।